ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଚଳିତ ବର୍ଷର ଗଣତନ୍ତ୍ର ଦିବସ ପରେଡ୍ ଏବଂ ବିଟିଂ ଦି ରିଟ୍ରେଟ୍ ସମାରୋହ ଲାଗି ଆରମ୍ଭ ହେଲା ଟିକଟ ବିକ୍ରି। ନ୍ୟାସନାଲ୍ ଡିଜିଟାଲ୍ ହେଲ୍ଥ ମିଶନ ରାଜ୍ୟରେ ଖୁବ୍ ଶୀଘ୍ର ହେବ କାର୍ଯ୍ୟକାରୀ, ସୂଚନା ଦେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ। ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଳନ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି। ଏବଂ ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ଆଜି ସୁରମା ହକି କ୍ଲବ ଏବଂ ୟୁପି ରୁଦ୍ରାସ ମଧ୍ୟରେ ହେବ ମୁକାବିଲା। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ଚଳିତ ବର୍ଷର ଜାତୀୟ ସ୍ତରୀୟ ଗଣତନ୍ତ୍ର ଦିବସ ପ୍ୟାରେଡ୍ ଏବଂ ବିଟିଂ ଦି ରିଟ୍ରେଟ୍ ସମାରୋହ ଲାଗି ଆଜିଠାରୁ ଟିକଟ ବିକ୍ରୟ ଆରମ୍ଭ ହେଉଛି। ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଜନସାଧାରଣ ଏଥିଲାଗି ଉଦ୍ଦିଷ୍ଟ ୱେବ୍ସାଇଟ୍ ଆମନ୍ତ୍ରଣ .mod.gov.in ଏବଂ ଆମନ୍ତ୍ରଣ ମୋବାଇଲ୍ ଆପ୍ ମାଧ୍ୟମରେ ସିଧାସଳଖ ଟିକଟ କ୍ରୟ କରିପାରିବେ। ତେବେ ଅଫ୍ଲାଇନ୍ ମାଧ୍ୟମରେ ଟିକଟ କ୍ରୟ ପାଇଁ ନୂଆଦିଲ୍ଲୀସ୍ଥିତ ସେନା ଭବନ, ଶାସ୍ତ୍ରୀ ଭବନ, ଯନ୍ତ୍ରମନ୍ତ୍ର, ପ୍ରଗତି ମଇଦାନ ଏବଂ ରାଜୀବ ଚୌକ ମେଟ୍ରୋ ଷ୍ଟେସନଠାରେ କାଉଣ୍ଟରମାନ ଖୋଲାଯାଇଛି। ଜନସାଧାରଣ ନିଜର ପରିଚୟପତ୍ର ଦେଖାଇ ସେଠାରୁ ଟିକେଟ୍ କିଣିପାରିବେ। ଗଣତନ୍ତ୍ର ଦିବସ ପରେଡ୍ ସମାରୋହ ଲାଗି ଟିକଟର ମୂଲ୍ୟ 20-100 ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଥିବା ବେଳେ ବିଟିଂ ଦି ରିଟ୍ରେଟ୍ ଲାଗି ଟିକଟର ମୂଲ୍ୟ 20 ଟଙ୍କା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଡିଜିଟାଲ୍ ବ୍ୟବସାୟ ପାଇଁ ମୁକ୍ତ ନେଟ୍ୱର୍କ ବ୍ୟବସ୍ଥା ଓଏନ୍ଡିସି କ୍ଷୁଦ୍ର ବ୍ୟବସାୟୀଙ୍କୁ ସଶକ୍ତ କରିବା ସହ ଇ ବାଣିଜ୍ୟିକ ବ୍ୟବସ୍ଥାରେ ବିକାଶ କରିବାରେ ସହାୟକ ହେଉଛି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବିକାଶ ଏବଂ ସମୃଦ୍ଧିକୁ ସୁଦୃଢ଼ କରିବାରେ ଏହା ପ୍ରମୁଖ ଭୂମିକା ନିର୍ବାହ କରୁଛି। ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, 2021 ମସିହାରେ ମୋଦି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମୁକ୍ତ ନେଟ୍ୱର୍କ ଇ କମର୍ସ ବ୍ୟବସ୍ଥା ଦେଶରେ ଇ ବାଣିଜ୍ୟ ବ୍ୟବସ୍ଥାକୁ ସହଜ ଉପଲବ୍ଧ କରାଇଛି। ସେ କହିଛନ୍ତି, ଗତ 3 ବର୍ଷରେ ଏହି ବ୍ୟବସ୍ଥା କ୍ଷୁଦ୍ର ବ୍ୟବସାୟୀଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ତରରେ ପହଞ୍ଚିବା ଲାଗି ସକ୍ଷମ କରିବା ସହିତ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ଥିବା ଅନ୍ତରକୁ ଦୂର କରିବାରେ ସହାୟକ ହୋଇପାରିଛି। ନ୍ୟାସନାଲ୍ ଡିଜିଟାଲ୍ ହେଲ୍ଥ ମିଶନ ରାଜ୍ୟରେ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଅଧୀନରେ ଏହି କାର୍ଡ ପ୍ରସ୍ତୁତ କରାଯାଇ ହିତାଧିକାରୀଙ୍କ ସମସ୍ତ ତଥ୍ୟ ଏଥିରେ ସ୍ଥାନିତ ହେବ। ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ ଆଭା ନାମରେ ନାମିତ ଏହି କାର୍ଡର କ୍ୟୁଆର୍ କୋଡ୍କୁ ସ୍କାନ୍ କଲେ ରୋଗ ସମ୍ବନ୍ଧୀୟ ସମସ୍ତ ଡାଟା ସହଜରେ ଉପଲବ୍ଧ ହୋଇପାରିବ। ଏଥିପାଇଁ ଅନ୍ଲାଇନ୍ରେ ଆବେଦନ କରିବାକୁ ପଡ଼ିବ। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି,
ଆଭା କାର୍ଡ ଗୋଟେ ଆପଣଙ୍କୁ ପାଇବେ, ଯାହାଦ୍ୱାରା ଏଥିରେ ସବୁଥିରୁ ବଡ଼ ବେନିଫିଟେଡ୍ ହେବେ। ଆପଣ ଯେମିତି ଆଉ ସାର୍ଟିଫିକେଟ୍ ପ୍ରେସ୍କ୍ରିପ୍ସନ୍ ଫ୍ରେସ୍କ୍ରିପ୍ସନ୍ ଧରିକି ଆଉ ଗଲେ ଡକ୍ଟର ଦେଖୁଛି, ସେଠି କ୍ୟୁଆର୍ କୋଡ୍ ରହିବ, ଯାହାଦ୍ୱାରା ଆପଣ ସ୍କାନ୍ କଲା ମାତ୍ରେ ଆପଣଙ୍କ ସ୍କ୍ରିନ୍ରେ ଜଣାପଡ଼ିବ ଯେ ଏଇ ପ୍ରିଭିୟସ୍ ରେକର୍ଡ କ'ଣ ଅଛି ତାଙ୍କର, ତାପରେ ନୂଆ କ'ଣ ଟ୍ରିଟମେଣ୍ଟ ହେଉଛନ୍ତି, କୋଉ ଜାଗାରେ ଟ୍ରିଟମେଣ୍ଟ ହେଇଛନ୍ତି, କ'ଣ ମେଡିସିନ୍ ଖାଉଛନ୍ତି। ତ ଏ ଆ ଦ୍ୱାରା ଗୋଟେ ବଡ଼ ବୈପ୍ଲବିକ ପରିବର୍ତ୍ତନ ଆସିବ ଯେ କୋରିଲେସନ୍ ବିଟୁଇନ୍ ଦ ଟେକ୍ନୋଲୋଜି ଆଣ୍ଡ ଆପଣଙ୍କର ହେଲ୍ଥ ସିଷ୍ଟମ୍ରେ।
ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମ୍ପତି ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚବେ। ଏହାପରେ ପୁରୀ ଗସ୍ତରେ ଯାଇ ରାଜଭବନରେ ସେ ରାତ୍ରିଯାପନ କରିବେ। ଆସନ୍ତାକାଲି ସକାଳେ ଶ୍ରୀଜୀଉଙ୍କୁ ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ପୂର୍ବାହ୍ନ 10:15ରେ ରାଜଭବନର ନ୍ୟୁ ଅଭିଷେକ ହଲ୍ରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ଶପଥ ଗ୍ରହଣ ସମାରୋହରେ ଡକ୍ଟର କୁମ୍ଭମ୍ପତି ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହ ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ। ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ତଥା ଆଧୁନିକ ଓଡ଼ିଶାର ନିର୍ମାତା ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତଙ୍କ ଆଜି ହେଉଛି ପୁଣ୍ୟତିଥି। ଭଦ୍ରକ ଜିଲ୍ଲାର ଆଗରପଡ଼ାଠାରେ 1899 ନଭେମ୍ବର 21 ତାରିଖରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମହତାବ 1987 ଆଜିର ଦିନରେ ପରଲୋକ ଗମନ କରିଥିଲେ। 1921 ସେ ପାଠପଢ଼ା ଛାଡ଼ି ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ। ଓଡ଼ିଶାର ପ୍ରଜା ଆନ୍ଦୋଳନର ନେତୃତ୍ୱ ନେଇ ସେ କାରାବରଣ କରିଥିଲେ। 1946 ଏବଂ 1956 ପର୍ଯ୍ୟନ୍ତ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କର ଶାସନ ସମୟରେ ଓଡ଼ିଶାର ରାଜଧାନୀ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଥିଲା। ଡକ୍ଟର ମହତାବଙ୍କ ପୁଣ୍ୟତିଥି ପାଳନ ଅବସରରେ ରାଜ୍ୟବାସୀ ତାଙ୍କର ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ଓଡ଼ିଶାର ରାଜନୈତିକ ଓ ସାମାଜିକ ଉତ୍ଥାନ କ୍ଷେତ୍ରରେ ମହତାବଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି କହିଛନ୍ତି। ଡକ୍ଟର ହରକୃଷ୍ଣ ମହତାବଙ୍କୁ ସ୍କରଣ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଡକ୍ଟର ମହତାବ ଓଡ଼ିଆ ଜାତିକୁ ନୂଆ ଦିଗ୍ଦର୍ଶନ ଦେଇଥିଲେ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ତାଙ୍କର ବଳିଷ୍ଠ ନେତୃତ୍ୱ ଏବଂ ଆଦର୍ଶ ସମସ୍ତ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଜନତା ମଇଦାନଠାରେ ଆସନ୍ତା 8-10 ତାରିଖ ଯାଏଁ ଏହି ସମ୍ମିଳନୀ ଆୟୋଜିତ ହେବ। ବିଦେଶରୁ ଏଥିରେ ଯୋଗଦେବା ପାଇଁ 7,000 ଅତିଥିଙ୍କ ଆଗମନର ଆକଳନ କରାଯାଇଛି। ବିଦେଶାଗତ ଅତିଥିଙ୍କୁ ରାଜ୍ୟର ସଂସ୍କୃତି ଏବଂ ଐତିହ୍ୟ ସମ୍ପର୍କରେ ଅବଗତ କରାଇବା ଲକ୍ଷ୍ୟରେ ସ୍ୱର୍ଣ୍ଣ ତ୍ରିଭୁଜର 31 ସ୍ଥାନକୁ ଗସ୍ତରେ ଯିବାର କାର୍ଯ୍ୟସୂଚୀ ରହିଛି। ସେହିସବୁ ସ୍ଥାନଗୁଡ଼ିକୁ ଆକର୍ଷଣୀୟ ଢଙ୍ଗରେ ସଜାଯାଉଛି। ପ୍ରବାସୀ ଭାରତୀୟଙ୍କ ପାଇଁ ଭୁବନେଶ୍ୱରରେ ଡବଲ ଡେକର ବସ୍ ଚଳାଚଳର ମଧ୍ୟ ବ୍ୟବସ୍ଥା କରାଯାଉଛି। ଆସନ୍ତା 6 ତାରିଖରେ ଏହି ବସ୍ ଲୋକାର୍ପଣ କରାଯିବ। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, 5ଟି ଡବଲ ଡେକର ବସ୍ ଚଳାଚଳ କରିବ। ସମ୍ମିଳନୀର ପ୍ରସ୍ତୁତି ନେଇ ମନ୍ତ୍ରୀ ଶ୍ରୀ ମହାପାତ୍ର ଆଜି କ୍ଷେତ୍ରୀୟ ସମୀକ୍ଷା କରିଛନ୍ତି, ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହିତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏୟାରପୋର୍ଟରୁ ପ୍ରଦର୍ଶନୀ ପଡ଼ିଆ ସମେତ ନନ୍ଦନକାନନ ଏବଂ ରାଜଧାନୀର ବିଭିନ୍ନ ଅଞ୍ଚଳ ମନ୍ତ୍ରୀ ପରିଦର୍ଶନ କରିଛନ୍ତି। ପ୍ରବାସୀ ଭାରତୀୟଙ୍କ ପାଇଁ ଗୃହ ବିଭାଗ ପକ୍ଷରୁ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ଜ୍ୱର ନିୟନ୍ତ୍ରଣାଧୀନ ଥିବା ଜଣାପଡ଼ିଛି। ଗତବର୍ଷ ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା 104ରେ ସୀମିତ ରହିଥିଲା ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ଅଧିକ ତଥ୍ୟ ଦେଇ ଆମ ଗଞ୍ଜାମ ସମ୍ବାଦଦାତା ବିଭୂତିଭୂଷଣ ତ୍ରିପାଠୀ କହିଛନ୍ତି,
ଗତ କିଛି ବର୍ଷ ତଳେ ଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ଜ୍ୱର କାୟା ମେଲିଥିଲା। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସଚେତନତା ଓ ଦମନ ଅଭିଯାନର ସଫଳ ରୂପାୟନ ଯୋଗୁଁ ଜିଲ୍ଲାରେ ଡେଙ୍ଗୁ ଜ୍ୱରକୁ ନିୟନ୍ତ୍ରଣ କରାଯାଇପାରିଛି। ଗଞ୍ଜାମ ଜିଲ୍ଲାରେ 2023ରେ ଡେଙ୍ଗୁ ପଜିଟିଭ 170ରେ ସୀମିତ ରହିଥିଲା। ସେହିପରି 2022ରେ 161 ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ 2021ରେ ଜିଲ୍ଲାରୁ ମୋଟ 333 ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ 2024ରେ ମୋଟ 3,507 ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ 104 ଜଣ ଚିହ୍ନଟ ହୋଇ ରହିଛନ୍ତି।
ଚିଲିକାରେ ବିଦେଶାଗତ ପକ୍ଷୀ ଏବଂ ଇରାୱାଡ଼ି ଡଲଫିନ୍ଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ କେତେକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଡଙ୍ଗା ଚାଳକଙ୍କୁ ଏ ଦିଗରେ ସଚେତନ କରାଯାଉଛି। ଚିଲିକା ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଜନସାଧାରଣ, ମତ୍ସ୍ୟଜୀବୀ, ମହିଳା ସଂଘ ଏବଂ ସ୍ୱେଚ୍ଛାସେବୀ ସଂଗଠନକୁ ନେଇ ସଚେତନତା ଶିବିରମାନ ଆୟୋଜନ କରାଯାଉଛି। ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରତ୍ୟେକ ଦିନ ଡଲଫିନ୍ ରହୁଥିବା ଚିଲିକା ସୀମାରେ ସ୍ୱତନ୍ତ୍ର ଦଳ ମାଧ୍ୟମରେ ସୁରକ୍ଷା ପ୍ରଦାନ କରାଯାଉଛି। ମହିଷାନାଳ, ଚୌବର ଅଞ୍ଚଳ, ଡୋଜରକୁଦା, ପାହାଣକୁଦା ଏବଂ ମଗରମୁହା ଆଦି ଅଞ୍ଚଳରେ ବନ ବିଭାଗ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି। ବିଦେଶାଗତ ପକ୍ଷୀ ଏବଂ ଡଲଫିନ୍ଙ୍କ ସୁରକ୍ଷା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ଏହାର ଉଲ୍ଲଂଘନ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ବନ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ବୌଦ୍ଧ ମହୋତ୍ସବ ଆଜିଠାରୁ 6 ତାରିଖ ପର୍ଯ୍ୟନ୍ତ 5 ଦିନ ବ୍ୟାପୀ କଚେରୀ ପଡ଼ିଆଠାରେ ଅନୁଷ୍ଠିତ ହେବ। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଆଜି ଶୁଭ ଖୁଣ୍ଟି ସ୍ଥାପନ କରିଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସାଂସ୍କୃତିକ ପତାକା ଉତ୍ତୋଳନ କରିଥିଲେ। ମହୋତ୍ସବ ପାଳନ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯାଇଛି। ଚଳିତ ବର୍ଷର ଆଦିବାସୀ ମେଳା ଆସନ୍ତା 5 ତାରିଖରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ପ୍ରବାସୀ ଭାରତୀୟ ଦିବସ ପାଳନକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ଆଦିବାସୀ ମେଳାକୁ ସ୍ୱତନ୍ତ୍ର ଭାବରେ ଆୟୋଜନ ନେଇ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଆଦିବାସୀ ଗ୍ରାମ, ହାଟ, ଜନଜାତି ଖାଦ୍ୟପେୟ, ସ୍ୱତନ୍ତ୍ର ବିର୍ସାମୁଣ୍ଡା ପାଭିଲିୟନ୍ ଆଦି ମେଳାରେ ସ୍ଥାପନ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ରାଉରକେଲାର ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ରେ ଆଜି ପୁରୁଷ ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ସୁରମା ହକି କ୍ଲବ୍ ଏବଂ ୟୁପି ରୁଦ୍ରାସ ମଧ୍ୟରେ ସନ୍ଧ୍ୟା 8:15ରେ ମ୍ୟାଚ୍ ଖେଳାଯିବ। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ଗତକାଲି ସନ୍ଧ୍ୟାରେ ଆୟୋଜିତ ଖେଳରେ ବେଙ୍ଗଲ ଟାଇଗର୍ସ 2-1 ଗୋଲ୍ରେ ଗୋନାସିକା ଦଳକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ଚଳିତ ବର୍ଷର ଗଣତନ୍ତ୍ର ଦିବସ ପ୍ୟାରେଡ୍ ଏବଂ ବିଟିଂ ଦି ରିଟ୍ରେଟ୍ ସମାରୋହରେ ଆରମ୍ଭ ହେଲା ଟିକଟ ବିକ୍ରି। ନ୍ୟାସନାଲ ଡିଜିଟାଲ ହେଲ୍ଥ ମିଶନ ରାଜ୍ୟରେ ଖୁବ୍ ଶୀଘ୍ର ହେବ କାର୍ଯ୍ୟକାରୀ, ସୂଚନା ଦେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ। ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଳନ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି ଏବଂ ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ଆଜି ସୁରମା ହକି କ୍ଲବ ଏବଂ ୟୁପି ରୁଦ୍ରାସ ମଧ୍ୟରେ ହେବ ମୁକାବିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା।